नारायणं नमस्कृतं नरं चैव नरोत्तमं देवीं सरस्वतीं व्यासं ततो जय मुदीरये वेदे रामायणे चैव प्राणे भारती तथा अद्यौचन्ति च मध्ये च हरिः सर्वत्र गीयते मूकं करोति वाचालं पङ्गुं लङ्घयते गिरिं यत्कृपासमं वन्दे श्रीगुरुदिनतारिणि परमानन्दमाधवं परमानन्दयि माधव पदुङ्गोलुचि मकरन्द
Chapter 20 means Adhyaya, text 22, Shloka 22. Re todha putro nayati naradeva jamukhya tum chasyo dhata गर्वस्य सत्यमाहो शकुन्तला रेतदा पुत्र नयति नरदेवजमख्या
तंचास्यदातागर्भस्य सत्यमाह शकुंतला सीमन। जो व्यक्ति बीज क्षरण करे पुत्र दिशान पुत्र नयति सेव्स रक्षा करे नरदेव ओ किंग महाराज दुष्मंत ए महाराज दुष्मंत जमख्यात फ्रॉम पनिशमेंट बाय जमराज और फ्रॉम द कस्टोडी ऑफ जमराज जमदंड तुम योर गुड सेल्फ आपण को छ एंड एवं अस्य अब दिस चाइल्ड ए पुत्र धाता द क्रिएटर सृष्टिकर्ता गर्भस्य एम्ब्रियो गर्भर सत्यम ट्रुथफुली सत्य आहो सेड कहिले शकुंतला योर वाइफ शकुंतला तुम्हार पत्नी शकुंतला अरे तदा पुत्र नयति नरदीप जमख्या तुम चाहता गर्भस्य सत्यम आहो शकुंतला। आकाशवाणी सुना जाऊ हे महाराज दुष्मंत जे बीज प्रदान करती से प्रकृतर पिता आर पुत्र पिता को जमदंड रक्षा करती तुम्हें प्रकृतरे ये पुत्र सृष्टिकर्ता बा पिता वास्तविक शकुंतला जा कहते सत्य एला शुक्र अर्थ आम परमाराध्यतन गुरुदेव श्री श्रीमदेशी भक्ति वेदांत स्वामी प्रभुपाद जी महाराज जहाँ कही तार उड़ियान बात कहे आकाशवाणी शुणी महाराज दुष्मंत पत्नी एवं तांकर पुत्र को ग्रहण कले स्मृति शास्त्र अनुजाई एक कहुई पुन्नाम नरका तस्मात पीतरम श्रायते सुत तस्मात पुत्र इति प्रोक्त स्वयं एव स्वयं भुवा बिकॉज दि सन डेलिवर्स हिज फादर फ्रॉम पनिशमेंट हेल कॉल्ड पुत सन इज कॉल्ड पुत्र पुत नामक नर्क रु उद्धार करे बोली पुत्र कहुए अकॉर्डिंग टू दिस प्रिंसिपल व्वेन देर इज ए डिसएग्रीमेंट बिटवीन द फादर एंड मदर इट्स द फादर नॉट द मदर हु डेलीवर हु इज डेलीवर बाय द सन। जदि पिता माता भितर मनमाली है सिपारेसन विच्छेद है ताहले पुत्र पिता को ही उद्धार करती माता को नुहे। But if the wife is faithful and firmly adherent to her husband, when the father is delivered, the mother is also delivered. Kintu patni jodi pativrata hi thanti ebong patinkar anugata hi thanti tahale jetebele pita udhar paanti mata madhye udhar paanti. Consequently there is no such thing as divorce in Vedic literature. Vaidika sahitya re e bibaha bichheda katha nahi. A wife is always trained to be chaste and faithful to her husband, for this helps her achieve deliverance, abominable material condition. ये हूँ जहाँ कहते वैदिक कल्चर वैदिक संस्कृति वैदिक सिविलाइजेशन वैदिक सभ्यता यहाँ पत्नी सर्वदा चेस्ट एंड फेथफुल सती साधी जहाँ कहते अनुगत पतिर अनुगत हवा उचित पतिव्रता नारी सती साधी पतिव्रता हवा उचित से विषय ट्रेनिंग तालीम दिया जाए ए वैदिक सभ्यतार फॉर दिस हेल्प्स हर अचीव डिलीवरेंस फ्रॉम एनी अबमिलेबल मेटेरियल कंडीशन हेले से अति घृण्य भौतिक स्थितिर उद्धार पाइब। This verse clearly says, Putra Nayati Naradeva Jamakhyat. This shloka kari pariskar ekata kuhaichi. The son saves his father from the custody of Jamaraj. Putra pitanku jamadandar rakhya karanti. It never says, Putra Nayati Mataram. The son saves his mother. Mataku rakhya karanti ekata kuhaichi nahi. The seed-giving father is delivered, not the storekeeper mother. Virjapadata prita hi udhar paanti. Mata nuhanti. Consequently, husband and wife should not separate under any condition. Then, phalatva, pati patri, unusi prakara pustare, jaha kanti vichedo, vidha vichedo, va uchit nuhe, samandha tyakuri va uchit nuhe. For if they have a child whom they raise to be a Vaishnava, he can save both the father and mother from the custody of Jamaraj, punishment of hellish life. Jadi samane ek Vaishnava putra dharma karanti, tahale se Vaishnava putra uboy pita matanku jama dandaru rakhya karibe. Ehala ee shloka upare diyajaithiba amar paramaradhyatam gurudev sri srimad A.C. Bhaktivedanta swami Prabhupada Maharaja Gravasya, ye huchi Dushmanta Shakuntala Upakhyana Asichi, Navam Skanda Bhagavata Vinshadhyayare, Maharaja Dushmanta Murgayaku jaithile, Karna Muninka Ashramare, Shakuntalanku bhetithile, ebam tanku patrijukare grahan karithile, Gandharmatre bibaha karithile, ebam vidya pradan karithile, phalare ei putra janma heichi. କେତେକ କାଳ ପରେ ଯେତେବେଳେ ଶକୁନ୍ତଳା ପୁତ୍ରକୁ ନେଇକରି ଦୁଷ୍ମନ୍ତ ମହାରାଜଙ୍କ ପାଖକୁ ଯାଆନ୍ତି, ସେ ତାଙ୍କୁ ଗ୍ରହଣ କରିନଥିଲେ। ସେଥିପାଇଁ ଇଏ ଯେଉଁ ଆକାଶବାଣୀ ହେଇଥିଲା ଯେ ଇଏ ହେଉଛନ୍ତି ପ୍ରକୃତରେ ଦୁଷ୍ମନ୍ତ, ଇଏ ହେଉଛନ୍ତି ତୁମର ପୁତ୍ର, ଶକୁନ୍ତଳା ଯାହା କହିଛନ୍ତି ତାହା ସତ୍ୟ କଥା, ଇଏ କଥା ଏଇଠି କୁହାଯାଉଛି। ଏବଂ ସ୍ମୃତିଶାସ୍ତ୍ର ଉଦ୍ଧାର କରିକିରି ପ୍ରଭୁପାଦଜୀ ମହାରାଜ ଭାଷ୍ୟରେ କହିଛନ୍ତି, ପୁତ୍ର ନାମକ ନରକରୁ ଉଦ୍ଧାର କରନ୍ତି ବୋଲି ପୁତ୍ର ନାମ ହୋଇଛି। ତେଣୁ ପୁତ୍ର ପିତାଙ୍କୁ ଉଦ୍ଧାର କରନ୍ତି, ମାତାଙ୍କୁ ଉଦ୍ଧାର କରନ୍ତି ନାହିଁ। ଯଦି ମାତା ସତୀ ସାଧ୍ୱୀ ପତିବ୍ରତା ହୋଇଥାନ୍ତି, ପତିଙ୍କର ଅନୁଗତା ହୋଇଥାନ୍ତି, ତାହେଲେ ପିତା ଯେଉଁ ଉଦ୍ଧାର ପାଆନ୍ତି, ମାତା ଉଦ୍ଧାର ପାଇବେ, ନଚେତ୍ ମାତା ଉଦ୍ଧାର ପାଇବେ ନା। ଏଇ କଥାଟା ପରିଷ୍କାର ଭାବରେ ବିଶେଷ କରି ଏଠି କୁହାଯାଇଛି। ସେଥିପାଇଁ ହେଉଛି ବୈଦିକ ସଂସ୍କୃତି, ବୈଦିକ କଲଚର, ବୈଦିକ ସିଭିଲାଇଜେସନ, ବୈଦିକ ସଭ୍ୟତା ବା ବୈଦିକ ସଂସ୍କୃତି। ଏ ଯେଉଁ ବିବାହ ସମ୍ବନ୍ଧ ହୁଏ, ଏ ସମ୍ବନ୍ଧ ଏ ଭଗବାନଙ୍କର ସହିତ ଯେଉଁ ଆମର ସମ୍ବନ୍ଧ ଅଛି, ସେ ସମ୍ବନ୍ଧରେ ସମ୍ବନ୍ଧିତ ହୁଏ। ଇଏ ହେଉଛି ବୈଦିକ ସମ୍ବନ୍ଧ, ସେଇ ତ ସମ୍ବନ୍ଧେ ସମ୍ବନ୍ଧ ଆମର ଏ ଶାସ୍ତ୍ର କହୁଛନ୍ତି, ଏ ମହାଜନ ମଧ୍ୟ କହୁଛନ୍ତି। ସାଧୁ ଶାସ୍ତ୍ର ମହାଜନଙ୍କର ମତ, ଇଏ ସାଧୁ ଶାସ୍ତ୍ର ମହାଜନଙ୍କର ମତ। ମନ୍ଧୁ ଦାରା ସୁତ ସୁତ ଦାସୀ ଦାସ ଦାରା ସୁତ ସୁତ ଦାସୀ ଦାସ ସେଇ ତୋଷ ମନ୍ଧେ ସବେ ଆମାର ପ୍ରୟାସ ସେଇ ତୋଷ ମନ୍ଧେ ସବେ ଆମାର ପ୍ରୟାସ। ଏ କଥା ଏ ଭକ୍ତି ବିନୋଦ ଠାକୁର ମହାଜନ ଗୌଡ଼ିଆ ବୈଷ୍ଣବ ଆଚାର୍ଯ୍ୟ ପରମ୍ପରା ଆସୁଥିବା ପ୍ରଧାନ ଆଚାର୍ଯ୍ୟ ଇ କହୁଛନ୍ତି, ବନ୍ଧୁ ଦାରା ଆସୁଦା ଆସୁଦ ତପଦ ଆସିଦା ଆସ ସେଇ ତ ସମ୍ବନ୍ଧୀ ସବୁ ଆମାର ପ୍ରୟାସ। ହେ ଭଗବାନ, ଯିଏ ମୋର ବନ୍ଧୁ ସେ ଆପଣଙ୍କର ଦାସ, ଯିଏ ମୋର ଦାରା ବୋଇଲେ ଭାର୍ଯ୍ୟା ସେ ଆପଣଙ୍କର ଦାସୀ, ଯିଏ ମୋର ସୁତ ପୁତ୍ର ସେ ଆପଣଙ୍କର ଦାସ, ଯିଏ ସୂତା ବା କନ୍ୟା ସେ ଆପଣଙ୍କର ଦାସୀ। ସମସ୍ତେ ଭଗବାନଙ୍କର ଦାସ ଦାସୀ, ସେଇ ତ ସମ୍ବନ୍ଧେ ସବୁ ଆମାର ପ୍ରୟାସ। ଏଇ ପ୍ରୟାସ ପୋଷଣ କରିବା ଉଚିତ, ସମ୍ବନ୍ଧ କୃଷ୍ଣଙ୍କ ସହିତ ସମ୍ବନ୍ଧିତ ହେବା ଉଚିତ। କୃଷ୍ଣ ଯେ ଏକମାତ୍ର ସମ୍ବନ୍ଧ, କୃଷ୍ଣ ନିତ୍ୟ ସମ୍ବନ୍ଧ, କୃଷ୍ଣ ଏକମାତ୍ର ସମ୍ବନ୍ଧ, ଜୀବର କୃଷ୍ଣଙ୍କ ସହିତ ନିତ୍ୟ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ଅଛି। ଇଏ ହେଉଛି ସାଧୁ ଶାସ୍ତ୍ର ସିଦ୍ଧାନ୍ତ। ଇଏ ସମ୍ବନ୍ଧ ବିଷୟରେ ଯେତେବେଳେ ଆମେ ବେଦରେ ତ୍ରିତତ୍ତ୍ୱ କହେ, ସମ୍ବନ୍ଧ ବିଧେୟ ପ୍ରୟୋଜନ, ଏ ବେଦରେ ତିନୋଟି ତତ୍ତ୍ୱ କୁହାଯାଇଛି, ସମ୍ବନ୍ଧ ତତ୍ତ୍ୱ, ବିଧେୟ ତତ୍ତ୍ୱ ଆଉ ପ୍ରୟୋଜନ ତତ୍ତ୍ୱ। ସମ୍ବନ୍ଧ ତତ୍ତ୍ୱ ହେଉଛି କୃଷ୍ଣଙ୍କ ସହିତ ନିତ୍ୟ ସମ୍ବନ୍ଧ, ଜୀବର କୃଷ୍ଣଙ୍କ ସହିତ ନିତ୍ୟ ସମ୍ବନ୍ଧ ଅଛି, ତାହା ହେଉଛି ନିତ୍ୟ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ। ଏ ସମ୍ବନ୍ଧର କଥା, ସେହି ସମ୍ବନ୍ଧରେ ସମ୍ବନ୍ଧିତ ହେବା ପାଇଁ ପଡ଼େ। ପ୍ରୀତିର ପ୍ରକୃତ ପାତ୍ର ହେଉଛନ୍ତି କୃଷ୍ଣ, ପ୍ରୀତିର ପ୍ରକୃତ ପାତ୍ର ହେଉଛନ୍ତି କୃଷ୍ଣ। ପ୍ରୀତି ଜିନିଷଟା ତ ଏକମାତ୍ର କୃଷ୍ଣଙ୍କର, ଆଉ କାହାର ନୁହେଁ। ଏ ଭୌତିକ ଜଗତ ମେଟେରିଆଲ ୱାର୍ଲଡ ଯାହା କହୁଛନ୍ତି ଅଶାଶ୍ୱତ, ଏ ଅନିତ୍ୟ, ଏ ଚିରସ୍ଥାୟୀ ନୁହେଁ, ଅନିତ୍ୟ। ଏହାର ସୃଷ୍ଟି ଅଛି, କେତେ ସ୍ଥିତି କାଳ ଅଛି, ଆଉ ଧ୍ୱଂସ ହେଇଯିବ। କୌଣସି ବ୍ୟବସ୍ଥା ଏ ଭୌତିକ ଜଗତରେ ଚିରନ୍ତନ ବ୍ୟବସ୍ଥା ନୁହେଁ। ଯାହା କୁହାଯାଉଛି ଆଦ୍ୟନ୍ତବନ୍ତ, ସବୁର ଆରମ୍ଭ ଅଛି, ଶେଷ ଅଛି, ସବୁ ଅନିତ୍ୟ, ସବୁ ଅନିତ୍ୟ, ନିତ୍ୟ ନୁହେଁ, ଏ ଚିରସ୍ଥାୟୀ ନୁହେଁ, ଅସ୍ଥାୟୀ ବ୍ୟବସ୍ଥା ସବୁ ଏଠି। ଏହାକୁ କୁହାଯାଉଛି ଗୋଟେ ପାନ୍ଥଶାଳା। ଏ ସଂସାରକୁ ଆସି ପାନ୍ଥଶାଳାର ଦୁଇ ଦିନ ପରିଚିତ ପଥିକ ପରି ଆତ୍ମୀୟ ସ୍ୱଜନ ପ୍ରତି ଜୀବ କି ପ୍ରକାର ଆସକ୍ତ ହେଇ ପଡ଼ିଛି, ଆହା କି ଅଠା, କି ଟାଣ, ଏହା କ'ଣ ଟିକେ କମେ ନା? ଏ ସାଧୁ ଶାସ୍ତ୍ର ମହାଜନଙ୍କର କଥା, ଏକମାତ୍ର ଆସକ୍ତି କୃଷ୍ଣଙ୍କ ପଦ ଅରବିନ୍ଦରେ ରହିବା, କୃଷ୍ଣଙ୍କ ସହିତ ଏକମାତ୍ର ଆସକ୍ତି, କୃଷ୍ଣଙ୍କ ସହିତ ଏକମାତ୍ର ସମ୍ବନ୍ଧ ଆମର, ସେଇ ସମ୍ବନ୍ଧରେ ଆମେ ସମ୍ବନ୍ଧିତ ହେବା। ଭୌତିକ ସମ୍ବନ୍ଧ, ଜଡ଼ୀୟ ସମ୍ବନ୍ଧ, ଅନିତ୍ୟ ସମ୍ବନ୍ଧ, ଏ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିଯିବ, ତୁଟିଯିବ। କୃଷ୍ଣଙ୍କ ସହିତ ସମ୍ବନ୍ଧ ଅତୁଟ ସମ୍ବନ୍ଧ, ନିତ୍ୟ ସମ୍ବନ୍ଧ, ପ୍ରୀତିପୂର୍ଣ୍ଣ ସମ୍ବନ୍ଧ, ତାହା କେବେ ହେଲେ ତୁଟେ ନା। ସେଥିପାଇଁ ଏଥି ଯେଉଁ ଆମେ ସମ୍ବନ୍ଧ ଯୋଡ଼ୁଛେ ଭୌତିକ ଜଗତରେ, ସମ୍ବନ୍ଧ କଥାକୁ ବିବାହ କଲେ ଆମେ ସାଧାରଣତଃ ପାଞ୍ଚ ପ୍ରକାର ସମ୍ବନ୍ଧ ଦେଖିବା। ଗୋଟେ ହେଉଛି ପିତା ପୁତ୍ର ସମ୍ବନ୍ଧ, ପତି ପତ୍ନୀ ସମ୍ବନ୍ଧ, ଭାଇ ଭାଇ ସମ୍ବନ୍ଧ, ପ୍ରଭୁ ଭୃତ୍ୟ ସମ୍ବନ୍ଧ, ଅପର ସମ୍ବନ୍ଧ, ଏଇ ପ୍ରକାର ପାଞ୍ଚଟା ପ୍ରକାର କ୍ୟାଟେଗୋରୀ କରାଯାଇପାରେ, ବିବାହ କରାଯାଇପାରେ ସମ୍ବନ୍ଧକୁ। ତେ ଯେତେ ସମ୍ବନ୍ଧ କର, ଏଇ ସମ୍ବନ୍ଧଟା ଯଦି ଯାହା ଭକ୍ତି ବିନୋଦ ଠାକୁର କହିଲେ ସେଇ ତ ସମ୍ବନ୍ଧେ ସମ୍ବନ୍ଧ ଆମର, ସେଇ ପ୍ରୟାସ ଆମର, ସେଇ ସମ୍ବନ୍ଧରେ କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ ହେବା, କୃଷ୍ଣର ଦାସ ଦାସ ହିସାବରେ ସମ୍ବନ୍ଧିତ ହେବା। ଯେ ପିତା ସେ କୃଷ୍ଣଙ୍କ ଦାସ, ଯେ ମାତା କୃଷ୍ଣଙ୍କ ଦାସ, ଅର୍ଥାତ୍ ଯେ ପତି ସେ କୃଷ୍ଣଙ୍କର ଦାସ, ଯେ ପତ୍ନୀ ସେ କୃଷ୍ଣଙ୍କର ଦାସୀ। ଏ ପତି ପତ୍ନୀ ସମ୍ବନ୍ଧ ଏଇ କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ ହେବା ଉଚିତ। ପତି ଆଉ ପତ୍ନୀ ଉଭୟଙ୍କର ଲକ୍ଷ୍ୟ ହେବ କୃଷ୍ଣଙ୍କର ସେବା କରିକିରି କୃଷ୍ଣଙ୍କୁ ଆନନ୍ଦ ଦେବା, କୃଷ୍ଣଙ୍କର ପ୍ରୀତି ବିଧାନ କରିବା, କୃଷ୍ଣଙ୍କର ସନ୍ତୋଷ ବିଧାନ କରିବା, କୃଷ୍ଣଙ୍କର ସୁଖ ବିଧାନ କରିବା। ତାଙ୍କର ଲକ୍ଷ୍ୟ ହେବା ଉଚିତ ନୁହେଁ, ନିଜର ପ୍ରୀତି ନିଜର ଆନନ୍ଦ ବିଧାନ କରିବା, ନିଜ ପ୍ରୀତି ନିଜ ଆନନ୍ଦ ବିଧାନ ପାଇଁ ସମ୍ବନ୍ଧ ସ୍ଥାପନ କରିବା ନା। ଯଦି କରାଯାଏ ତାହା ହୁଏ ଅନିତ୍ୟ ସମ୍ବନ୍ଧ, ତାହା ହୁଏ ଜଡ଼ୀୟ ସମ୍ବନ୍ଧ, ଯାହା କୁହନ୍ତି ମେଟେରିଆଲ ରିଲେସନ୍ସିପ୍, ଭୌତିକ ସମ୍ବନ୍ଧ, ତାହା ଭାଙ୍ଗିଯିବ। ପରିଣତିରେ କ'ଣ ହେବ ନା, ଯମଦଣ୍ଡ ଭୋଗିବାକୁ ପଡ଼ିବ। ଏଇ ଯମଦଣ୍ଡର କଥା ଆସୁଛି। ତେଣୁ ସେ ସମ୍ବନ୍ଧ ପତିପତ୍ନୀ ଆମର ବୈଦିକ ବିବାହ ହୁଏ, ସେ ବିବାହରେ ଏଇ ମନ୍ତ୍ର ଉଚ୍ଚାରଣ କରାଯାଏ ଯେ ଏଇ ସମ୍ବନ୍ଧରେ ସମ୍ବନ୍ଧିତ କୃଷ୍ଣଙ୍କୁ ସମର୍ପଣ। କନ୍ୟା ପିତା ଯେତେବେଳେ କନ୍ୟାଦାନ କରନ୍ତି ସେତେବେଳେ ଏଇ ମନ୍ତ୍ର ଉଚ୍ଚାରଣ କରିଦିଅନ୍ତି ଯେ ଏଇ ରାଧା କୃଷ୍ଣ ପ୍ରୀତ୍ୟର୍ଥେ, ରାଧା କୃଷ୍ଣ ପ୍ରୀତ୍ୟର୍ଥେ ସମ୍ପ୍ରଦାନ କରୁଛି ମୋ କନ୍ୟାକୁ। ଇ ସମ୍ପ୍ରଦାନ କରାଯାଏ, କନ୍ୟା ସମ୍ପ୍ରଦାନ କରାଯାଏ, କଦାପି ନିଜ ବିଧି ବିଧାନ ପାଇଁ ଯାହା କହନ୍ତି ବିବାହ କରିବ ନା, ପତି ପତ୍ନୀ ସମ୍ବନ୍ଧ ଯୋଡ଼ିବ ନା, କଲେ ତାହା ପାପ କାର୍ଯ୍ୟ ହେବ, ତାହା ପାପ କାର୍ଯ୍ୟ ହେବ, ଯାହା ଫଳରେ ଯମଦଣ୍ଡ ଭୋଗିବାକୁ ହେବ। ସେଥିପାଇଁ କୁହାଯାଉଛି ସଂସାରକୁ ଆସି ପାନ୍ଥଶାଳାର ଦୁଇ ଦିନ ପରିଚିତ ପଥିକ ପରି ଆତ୍ମୀୟ ସ୍ୱଜନ ପ୍ରତି ଜୀବ କି ପ୍ରକାର ଆସକ୍ତ ହେଇପଡ଼ିଛି, ଆହା କି ଅଠା, କି ଠାଣ, ଏହା କ'ଣ ଟିକେ କମେ ନା। ବିପରୀତମୁଖୀ ଦୁଇଟି ଚଳନ୍ତା ଟ୍ରେନ୍ର ଯାତ୍ରୀ, ଦୁଇଟି ଯାତ୍ରୀ ପରସ୍ପର ପରିଚିତ ହୋଇ ଏବଂ ସମ୍ବନ୍ଧଯୁକ୍ତ ଅଭିମାନଙ୍କ ଯଦି କେହି କାହାରିକୁ ଛାଡ଼ିବାକୁ ନା ଚାହେଁ, ତେବେ ତା କି କାର୍ଯ୍ୟରେ ପରିଣତ ହେବ? ଏହି ସ୍ୱଳ୍ପ ସମୟ ମଧ୍ୟରେ କେତେ ରକମ ନିଜର କରିବାକୁ ଲୋକ ଚାହୁଁଛି ତା ଆଶ୍ଚର୍ଯ୍ୟ। ନିଜର ଏକମାତ୍ର ଆମର କୃଷ୍ଣ, ତୁମି ତ ଆମାର, ଆମି ତ ତୁମାର, କି କାଜ ଅପରଧରେ। କୃଷ୍ଣଙ୍କ ଏ ଶରଣାଗତି ଭକ୍ତି ବିନୋଦ ଠାକୁରଙ୍କର ଅନ୍ୟ ଏକ ସଙ୍ଗୀତରେ କହିଛନ୍ତି, ତୁମି ତ ଆମାର, ଆମି ତ ତୁମାର, କି କାଜ ଅପରଧରେ। ହେ କୃଷ୍ଣ, ତୁମେ ମୋର, ମୁଁ ତୁମର, ଏ ଗୋଟେ ସମ୍ବନ୍ଧ, ଅନ୍ୟ ସମ୍ବନ୍ଧ ଆମର ନାହିଁ। ପ୍ରୀତି ଜିନିଷଟା ଏକମାତ୍ର କୃଷ୍ଣର, କୃଷ୍ଣଙ୍କ ପ୍ରତି ମମତା ଆତ୍ମସର୍ଯ୍ୟର ନାମ ହିଁ ପ୍ରୀତି। ସୁତରାଂ କୃଷ୍ଣ ବ୍ୟତୀତ ପ୍ରୀତିର ପାତ୍ର ଆଉ କେହି ହେଇପାରନ୍ତି ନାହିଁ। ତାଙ୍କୁ ବାଦ ଦେଇ ସଂସାରରେ ଅଠା ଲଗେଇ ରହିଲେ କିଛି ମଙ୍ଗଳ ହେବ କି? କିଛି ମଙ୍ଗଳ ହେବ ନା। ସେଇ ତ ସମ୍ବନ୍ଧେ ସମ୍ବନ୍ଧ ଆମର, ପ୍ରୀତିର ପ୍ରକୃତ ପାତ୍ରରେ ଯଦି ପ୍ରୀତି ହଏ ତାହେଲେ ସବୁ ଠିକ୍ ହେଇଯାଏ, ସବୁ ଠିକ୍ ହେଇଯାଏ। ପତ୍ନୀର ପ୍ରତି ଆଦର ଖରାପ ହୁଏ ନା ଯଦି କୃଷ୍ଣ ଭକ୍ତଙ୍କ ଠାରେ ପ୍ରୀତି ବୃଦ୍ଧି ପାଏ। পত্নী রূপে বা স্বামী রূপে আদর আমার নিন্দা নাই, যদি কৃষ্ণ সম্বন্ধ হইথায়, কৃষ্ণ সম্বন্ধে সম্বন্ধিত হইথায়, যদি অন্য কৃষ্ণ আড়ক বা কৃষ্ণ ভক্ত সেবা প্রতি অগ্রসর করাইবার চেষ্টা রয়ে তেবে তাহা খারাপ হইপারিব না, তা নাই যদি তাহলে তাহা খারাপ, তাহা খারাপ, সে সম্বন্ধ তুমি জড়ি না, তুমি অনিত্য, তুমি অনিত্য, জড়িয় সম্বন্ধ জড়িচ, তোমার নিজর সুখ, নিজর প্রীতি, নিজর ইন্দ্রপ্রীতি পাই, ইন্দ্রপ্রীতির অর্থ পাপ কার্য, ইন্দ্রপ্রীতির অর্থ হচ্ছে পাপ কার্য। প্রকৃত পাপর তাৎপর্যটা কোন, পাপ কহিলে অছি আমার বেদ শাস্ত্রের রহিছি নিষিদ্ধ কর্ম অছি, তাকে পাপ বলে কোহা যাইছে, কিন্তু সূক্ষ্ম বিচারে, হ্যাঁ সূক্ষ্ম বিচারে এ কথা দিয়া যাইছে সাধু শাস্ত্র, শাস্ত্র কহতি সাধু মহাজন মানে কেন যাহা কৃষ্ণ করা যাও না, কৃষ্ণকর প্রীতি বিধান করা যাও না, যাহা নিজর প্রীতি নিজর ইন্দ্র প্রীতি বিধান করা যাচ্ছে তাই হচ্ছে পাপ, তাই হচ্ছে পাপ, এ বিচারে সমস্তে পাপ করছেন। গীতারে কোহা যাচ্ছে যে পচন্তি আত্মকারণ ভুঞ্জতি তো অঘম, যে রাঁধুছি নিজ পাই বা নিজ পরিবার পাই, কৃষ্ণ পাই রাঁধুনি, কৃষ্ণ পাই রাঁধুনি, নিজ পাই নিজ পরিবার পাই রাঁধুছি আর নিজে খাউছি বা পরিবার কু খাউছি, তাহলে সে পাপ ভোজন করছে। রন্ধা জীব কৃষ্ণ পাই, কৃষ্ণর মন্দির গ্রহটা কৃষ্ণর মন্দির, কৃষ্ণ হচ্ছে গ্রহর মালিক, সবু যাবতীয় সম্পত্তি যাহা কিছু দেখুছ কৃষ্ণর, কৃষ্ণর সম্পত্তি কাহার নুহে, জীব কৃষ্ণ দাস, এই বিশ্বাস করলে তার দুঃখ নাই, জীব হচ্ছে কৃষ্ণকর নিত্য দাস, এই বিশ্বাস স্থির হব আউ তাহলে কোনসি দুঃখ আসবে না, সেটা নকথিবা হেতু আমি দুঃখ পাউছে। পদ্মপুরাণে কয়েছে মন নিমিত্তং কৃতং পাপমপি ধর্মায় কল্পতে মামনা দ্রুত ধর্মপি পাপং স্যান মত প্রভাবত, এই কুহাউছে ভগবান কৌঁচি মো পাই যে পাপ করে তা ধর্ম হয়ে যায়, ধর্মপি পাপং স্যান মত প্রভাবত মামনা দ্রুত ধর্মপি মতে অনাদর করিত থাকিত ধর্ম তাহা পাপ, ইয়ে হচ্ছে পদ্মপুরাণর কথা। অর্জুনকে উদাহরণ দিয়া যাইপারে, অর্জুন কুরুক্ষেত্র যুদ্ধভূমিরে তাঙ্কর জ্ঞানী বন্ধু বান্ধব সহোদর যাহা কিন্তু ভাই বন্ধু বান্ধব কুটুম্ব জ্ঞানী এপরি গুরু গুরুজন মানুষ বদ্ধ কলে তাঙ্কু পাপ লাগিলা না, কাইকে না কৃষ্ণ প্রীতি, কৃষ্ণ প্রীতি বিধান অর্থে নিজ প্রীতি পাই নুহে, ইয়ে হচ্ছে কথা, যে তা নকরি তুমি অন্যকে বোধ করিব তাহলে তাহা পাপ হব, এ হচ্ছে কথাটা, এ বিচারে সমস্তে পাপ করছে, ইন্দ্র প্রীতি মানে পাপ কর্ম, এ সূক্ষ্ম বিচার, ইন্দ্র প্রীতি মানে পাপ কর্ম, তাহলে পাপ কর্ম কলে তো জমদণ্ড ভোগিব, সেত কে উদ্ধার করিব, পুত্র নামক নরক উত্তরায়ণ করে বলে পুত্র হয়, কিন্তু এ পুত্র বৈষ্ণব পুত্র হওয়া উচিত, বৈষ্ণব পুত্র উদ্ধার করিব, সমস্ত উদ্ধার করিব। ভাগবত সপ্তম স্কন্ধরে প্রহ্লাদ প্রহ্লাদ চরিত যে দিয়া যাইছে, প্রহ্লাদঙ্কর পিতা হিরণ্যকশিপু অসুর, হিরণ্যকশিপু অসুর, সে অসুর, তাঙ্কর পুত্র প্রহ্লাদ মহান বৈষ্ণব, ভগবানকর প্রিয় ভক্ত, সে ভগবান কথা কইছে যেতবে বাপটা শত্রু হয়ে যাইছে, কারণ বাপ বাপ তোলা ভগবান বিষ্ণু তার শত্রু বলি ভাইকে মারিছে, সেপাই পুত্রকে মারিবা কেতে কৌশল করছে, কিন্তু কৃষ্ণ রক্ষতি, কিন্তু কৃষ্ণ রক্ষা করতে প্রহ্লাদ মারিপারি না, কৃষ্ণ রক্ষা করছেন, কিন্তু সিংহদেব বাহারে বিদারণ কলে হিরণ্যকশিপু বক্ষ হাসেড়া টঙ্ক নখাড়ে তীক্ষ্ণ নখরে বিদারণ কলে তা বোধ কলে তোলে প্রহ্লাদ প্রার্থনা করছেন বরং বরয়ে বরদেশান মহেশ্বর যদ অনিন্দথ পিতামি ত্বঙ্গ বিদ্বাংস তেজ ঐশ্বরম বিদ্যামর্ষা স্বয় সাক্ষাৎ সর্বলোক গুরু প্রভো ধাতৃহি তীব্রষা দৃষ্টি তদ্ভক্তি মহি চাঘবা তস্মাৎ পিতামি পুয়েত দুরন্তা দুস্তরাদ অঘাত পূতস্থী অপাঙ্গ সন্তুষ্ট তদা কৃপণবৎসল, এই সপ্তম স্কন্ধ ভাগবত দশম অধ্যায়ে এই কথা কুহাইছে। ପ୍ରହ୍ଲାଦ ପ୍ରାର୍ଥନା କରୁଛନ୍ତି ଭଗବାନ ନୃସିଂହଦେବଙ୍କୁ, ହେ ଭଗବାନ, ଯେହେତୁ ଆପଣ ପତିତ ଜୀବମାନଙ୍କ ପ୍ରତି ଅତ୍ୟନ୍ତ କୃପାଳୁ, ତେଣୁ ମୁଁ ଆପଣଙ୍କୁ ଏତିକି ପ୍ରାର୍ଥନା କରେ। ମୁଁ ଜାଣେ ମୋର ପିତା ମୃତ୍ୟୁ ସମୟରେ ଶୁଦ୍ଧ ହୋଇଯାଇଛନ୍ତି, କାରଣ ଆପଣ ତା ଉପରେ କୃପା ଦୃଷ୍ଟିପାତ କରିଛନ୍ତି, କିନ୍ତୁ ଅଜ୍ଞତା ବଶତଃ ସେ ଅଯଥା ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲା। ସେ ଭୁଲରେ ଭାବିଥିଲା ଯେ ଆପଣ ତା ଭାଇକୁ ମାରିଥିବା ହେତୁ ଶତ୍ରୁ ବୋଲିକିରି, ତେଣୁ ସେ ଆପଣଙ୍କୁ ବହୁତ ନିନ୍ଦା କରୁଥିଲା। ସେ ଅତି ପାପ କାର୍ଯ୍ୟ କରିଛି, ଭକ୍ତ ଅବମାନନା କରିଛି, ମିଛା କରିଛି, ତାର ଏଇ ପାପ କାର୍ଯ୍ୟ ନିମିତ୍ତ ଆପଣ ତାକୁ କ୍ଷମା କରନ୍ତୁ, ଏ ପ୍ରାର୍ଥନା କରିଛି। ଭକ୍ତର ପ୍ରାର୍ଥନା ବୈଷ୍ଣବର ପ୍ରାର୍ଥନା, ଯେତେବେଳେ ଭଗବାନଙ୍କ ପ୍ରିୟ ଭକ୍ତ ପ୍ରାର୍ଥନା କରିବେ, ବୈଷ୍ଣବ ପ୍ରାର୍ଥନା କରିବେ, ତାହେଲେ କୃଷ୍ଣ ଶୁଣିବେ, ସେ ତ କୃଷ୍ଣ ଶୁଣିବେ, ନହେଲେ କୃଷ୍ଣ ଶୁଣିବେ ନା। ବୈଷ୍ଣବର ତାଙ୍କ ପ୍ରିୟ ଭକ୍ତଙ୍କର ପ୍ରାର୍ଥନା, ବୈଷ୍ଣବଙ୍କର ପ୍ରାର୍ଥନା କୃଷ୍ଣ ଶୁଣିବେ। ଏ ସାଧୁଶାସ୍ତ୍ର ସିଦ୍ଧାନ୍ତ କଥା, ବୈଷ୍ଣବର ନିବେଦନୀ, କୃଷ୍ଣ ଦୟାମ ଏହେନ ପାମର ପ୍ରତି ହୋବେନ ସଦୟ। ବୈଷ୍ଣବର ନିବେଦନୀ କୃଷ୍ଣ ଦୟାମ ଏହେନ ପାମର ପ୍ରତି ହୋବେନ ସଦୟ, ଏ କଥା କୁହାଯାଇଛି। ବୈଷ୍ଣବ ଯେତେବେଳେ ନିବେଦନ କରିବ, କୃଷ୍ଣଙ୍କର ପ୍ରିୟ ଭକ୍ତ ନିବେଦନ କରିବ, ସେ କୃପାମୟ ଭଗବାନ ଶ୍ରବଣ କରିକିରି, ଏ ଆମେ ପତିତ, ଆମେ ଅଧମ, ଆମର ନର୍କଗତି ହେବ, ଆଉ ନିଶ୍ଚିତ ଭାବରେ ତ ଆମର ନର୍କଗତି ହେବ, ଆମେ ଦୁରାଚାରୀ, ଆମେ ପତିତ, ଆମର ଉଦ୍ଧାର କେଉଁଠି ଅଛି? ସେଇ ଭଗବାନଙ୍କର ଯାହା କହନ୍ତି ଭବ୍ୟନ୍ତି ଭୂତାନି ଜନାର୍ଦ୍ଦନସ୍ୟ, ସେ ଜନାର୍ଦ୍ଦନଙ୍କର ପ୍ରିୟ ଭକ୍ତଗଣ ଅନୁଗ୍ରହ କରିକିରି ଏଠି ବିଚରଣ କରୁଛନ୍ତି ଏ ପୃଥିବୀରେ। ଏ ଦୂରିତ ଫାଫାଚାରୀ ପଥିତ ଜୀବମାନଙ୍କର ଉଦ୍ଧାରାର୍ଥେ ଏଡ଼ି କୃପାମୟ ସେମାନେ ପ୍ରାର୍ଥନା କରନ୍ତି, କୃପାମୟ ଭଗବାନ ତା ଶ୍ରବଣ କରନ୍ତି ଏବଂ ଉଦ୍ଧାର କରନ୍ତି। ଏହେନ ପ୍ରାମର ପ୍ରତି ହୋଇବେ ହେନ ସଦୟ, ନହେଲେ ଭଗବାନ କାହିଁକି ସଦୟ ହେବେ? ଏସବୁ କଥା କଥା କୁହାଯାଇଛି। ଭଗବାନ ଯେତେବେଳେ ପ୍ରହ୍ଲାଦ ମହାରାଜଙ୍କର ଏଇ ପ୍ରାର୍ଥନା ଶୁଣି ସେ ଉତ୍ତର ଦେଇଛନ୍ତି, ତ୍ରିସପ୍ତଭି ପିତା ପୂତ ପିତୃଭି ସତେ ଅନଭ ନାସାଧୋସ୍ୟ କୁଳେ ଜାତ ଭଗବାନ ବୈହି କୁଳ ପାବନ। ଭଗବାନ କହିଲେ ହେ ପ୍ରିୟ ପ୍ରହ୍ଲାଦ, ହେ ଶୁଦ୍ଧ ଭକ୍ତ, ହେ ପରମ ସାଧୁ, ତୁମର ପିତା ବିଶୁଦ୍ଧ ହୋଇଯାଇଛନ୍ତି, ଏକାକି ନୁହେଁ, ତୁମର ପିତୃବଂଶର ଏକୋଇଶ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଏ ପିତୃବଂଶର ଉଦ୍ଧାର କଥା କୁହାହେଉଛି, ମାତୃବଂଶ ଉଦ୍ଧାର କଥା କୁହାହେଉ ନାହିଁ। ସେଇ କଥା ପୃପାଜୀ ମହାରାଜ ତାଙ୍କର କର୍ପଟରେ ଭାଷ୍ୟରେ କହିଛନ୍ତି, ପିତାଙ୍କୁ ଉଦ୍ଧାର କରେ ମାତାକୁ ନୁହେଁ, କିନ୍ତୁ ମାତା ଯଦି ସତୀ ସାଧ୍ୱୀ ପତିବ୍ରତା ହୋଇଥାନ୍ତି ତାହେଲେ ସେ ପିତାର ଉଦ୍ଧାର ପାଇଁ ସେ ଉଦ୍ଧାର ପାଇଯିବେ, ନହେଲେ ଯଦି ସିପାରେଟ୍ ହୋଇଯାଇଥିବେ, ବିଚ୍ଛେଦ ହୋଇଯାଇଥିବେ, ତାହେଲେ ଉଦ୍ଧାର ପାଇବେ ନା। ଏଥିପାଇଁ ବୈଦିକ ସଭ୍ୟତା, ବୈଦିକ ସଂସ୍କୃତି, ବୈଦିକ ବିବାହ ଯେତେବେଳେ ସମ୍ପାଦିତ ହୁଏ, ସେତେବେଳେ କୃଷ୍ଣ ସମ୍ବନ୍ଧ ଆମେ ଯୋଡ଼ାଯାଏ, ସେ ସମ୍ବନ୍ଧ ବିଚ୍ଛେଦ୍ୟ, ତାହା ବିଚ୍ଛିନ୍ନ ହେବ ନା। ତେଣୁ କସ୍ମିନ୍ କାଳେ କୌଣସି ପ୍ରକାର ପରିସ୍ଥିତିରେ ଏ ବିଚ୍ଛେଦ କରିବା ଉଚିତ ନୁହେଁ, କଲେ ଆଉ ମାତାର ଉଦ୍ଧାର ନାହିଁ, ଯଦି ପୁତ୍ର କେବଳ ପିତାଙ୍କୁ ହିଁ ଉଦ୍ଧାର କରିବ। ବୈଷ୍ଣୁ ପୁତ୍ର ଏକୋଇଶ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଉଦ୍ଧାର ପାଇବେ, କାରଣ ତୁମ ବଂଶରେ ଜନ୍ମ ହୋଇଛି ଏପରି ଜଣେ ବୈଷ୍ଣବ, ସମସ୍ତ ବଂଶ ବିଶୁଦ୍ଧ ହୋଇଯାଇଛି। ଗୋଟିଏ ବୈଷ୍ଣବ ଯଦି ବଂଶରେ ଜନ୍ମଗ୍ରହଣ କରେ ତାହେଲେ ବଂଶ ଉଦ୍ଧାର ପାଏ, ଏବଂ ପିତା ମାତା ଉଭୟ ଉଦ୍ଧାର ପାଆନ୍ତି, ଆ ଉଭୟଙ୍କର ଗୌରବ ବୃଦ୍ଧି ହଏ, ତାଙ୍କର ଗୌରବ ବୃଦ୍ଧି ହଏ। କୁହାଯାଇଛି କୁଳମ୍ ପବିତ୍ରମ ଜନନୀ କୃତାର୍ଥ ବସୁନ୍ଧରା ସା ବସତି ଈଶ ଧନ୍ୟା ସ୍ୱର୍ଗେ ସ୍ଥିତାସ୍ତତ୍ର ପିତରୂପି ଧନ୍ୟା ଯଶ୍ୟାସୁତ ବୈଷ୍ଣବ ନାମ ଲୋକେ ଯଶ୍ୟାସ୍ତି ବୈଷ୍ଣବ ପୁତ୍ର ପୁତ୍ରିଣୀ ସା ବିଧୀୟତେ ଅବୈଷ୍ଣବ ସଦ ପୁତ୍ର ଜନନୀ ସୁକରି ସମା। ଏ କଥା କହୁଛି, ଇହ ଲୋକରେ ଯାହାର ପୁତ୍ର ବୈଷ୍ଣବ ବୋଲି ଖ୍ୟାତି ଲାଭ କରିଛି ସେ ଜନନୀ ଧନ୍ୟ, ତାଙ୍କର କୁଳ ତାହାର କୁଳ ପବିତ୍ର ପୃଥିବୀ ଏବଂ ବସତି ସ୍ଥଳ ଧନ୍ୟ, ସ୍ୱର୍ଗେ ସ୍ଥିତ ଦେବଲୋକ ପିତୃଲୋକ ମଧ୍ୟ ଧନ୍ୟ। ଯାହାର ପୁତ୍ର ବୈଷ୍ଣବ ସେ ଯଥାର୍ଥରେ ପୁତ୍ରବତୀ, ସଦ ଅବୈଷ୍ଣବ ପୁତ୍ର ଜନନୀ ସୁକରି ସମା। ଘୁଷୁରୀ ପଲେ ଛୁଆ ଜନ୍ମ କରୁଛି ଶହ ଶହ, ଏ ବିଷ୍ଠା ଖାଉଛନ୍ତି, ସେ ପାଇଁ ଅବୈଷ୍ଣବ ସନ୍ତାନ ପଲେ ଜନ୍ମ କରିବ, ଏଇ ସୁକରି ସମା ପୁତ୍ରିଣୀ ନୁହେଁ ସେ। ଏ କଥା କୁହାହେଉଛି ଶ୍ରୀମନ ମହାପ୍ରଭୁ ଯେତେବେଳେ ସନ୍ୟାସ ନେଉଛନ୍ତି, ସନ୍ୟାସ ନେବାର ପ୍ରାକାଳରେ ତାଙ୍କ ମାତା ଶଚୀ ମାତା ଯେଉଁ କ୍ରନ୍ଦନ କରୁଛନ୍ତି ତାଙ୍କୁ ପ୍ରବୋଧ ଦେଉଛନ୍ତି, ଆଉ ତାଙ୍କର ଯୁବତୀ ପତ୍ନୀ ବିଷ୍ଣୁପ୍ରିୟାଙ୍କୁ ଛାଡ଼ିକିରି ପଳାଉଛନ୍ତି, ତାଙ୍କୁ ପ୍ରବୋଧ ଦେଇଛନ୍ତି।
କି ନାରୀ ପୁରୁଷ ଆରୋ କି ବା କାରୋ ପତି, କି ନାରୀ ପୁରୁଷ ଆରୋ କି ବା କାରୋ ପତି, ଶ୍ରୀକୃଷ୍ଣ ଚରଣବୀନ ଆରୋ ନାହିଁ ଗତି, ଶ୍ରୀକୃଷ୍ଣ ଚରଣବୀନ ସେଇ ବନ୍ଧୁ ଜନ, ସେଇ ପିତା ସେଇ ମାତା ସେଇ ବନ୍ଧୁ ଜନ,
ସେଇ ହର୍ତ୍ତା ସେଇ କର୍ତ୍ତା ସେଇ ମାତ୍ର ଧନ,
ସେଇ କର୍ତ୍ତା ସେଇ ହର୍ତ୍ତା ସେଇ ମାତ୍ର ଧନ।
ପୁତ୍ର ସ୍ନେହ କର ମୋରେ ଯତ ବଡ଼ ଭାବ,
ପୁତ୍ର ସ୍ନେହ କର ମୋରେ ଯତ ବଡ଼ ଭାବ,
ଶ୍ରୀକୃଷ୍ଣ ଚରଣେ ହୋଇଲେ କତ ହୋଇ ଲାଭ,
ଶ୍ରୀକୃଷ୍ଣ ଚରଣେ ହୋଇଲେ
ପରମ ବନ୍ଧୁ ସେଇ ପିତା ମାତା
ସେଇ ସେ ପରମ ବନ୍ଧୁ ସେଇ ପିତା ମାତା,
ଶ୍ରୀକୃଷ୍ଣ ଚରଣେ ଯାଇ ପ୍ରେମ ଭକ୍ତି ଦାତା,
ଶ୍ରୀକୃଷ୍ଣ ଚରଣେ ଯାଇ
ପରିପ୍ରାଣ
ଆମାର
ଶ୍ରୀକୃଷ୍ଣ ଚରଣ ଭଜ ଛାଡ଼ ପୁତ୍ର ଜ୍ଞାନ,
ଶ୍ରୀକୃଷ୍ଣ ଚରଣ ଭଜ
ରୋତ ନୈୟ ଆନି ରଜତ ସୁବର୍ଣ୍ଣ,
ଆନି ନୈୟ ଆନି
ଖାଇଲେ ବିନାଶ ପାହେ ପର ଧର୍ମ,
ଖାଇଲେ ବିନାଶ ପା
ଆନି ବଡ଼ ଦୁଃଖ
ଧନ,
ଧନ ଇ ଯାଉ ପକିବା ଆପଣି ମରୁକ,
ଧନ ଇ ଯାଉ ପକିବା
ଆନି ଦେବ କୃଷ୍ଣ ପ୍ରେମ ହେନ ଧନ,
ଆନି ଦେବ କୃଷ୍ଣ
ସକଲ ସମ୍ପଦମୟ କୃଷ୍ଣର ଚରଣ,
ସକଲ ସମ୍ପଦମୟ
ସକଲ ଜନ୍ମେ ପିତା ମାତା ସବେ ପାଇ,
ସକଲ ଜନ୍ମେ ପିତା कृष्ण गुरु नहीं मिले भज होइया कृष्ण गुरु नहीं मिले भज होइया
ये महाप्रभु सन्यास नवारो प्राक काल रे माता प्रबोध दे कि नारी कि पुरुष आर केवाकार पति श्रीकृष्ण चरण बिनु आर ना अति से पिता से माता से बंधुजन से हर्ता से कर्ता से मातृधन आ पुत्र स्नेह कर्म रे जिते बड़ भाव श्रीकृष्ण चरण हेले कत होला से संबंध जोड़ एकमात्र संबंध कृष्ण संबंध कृष्ण माता कृष्ण पिता कृष्ण बंधु कृष्ण हर्ता कृष्ण कर्ता कृष्ण गति अंतिम गति मात्र धन प्रीतिर पात्र ए शिक्षा तांगर से संबंध स्थापन कर ए पुत्र पुत्र जहा पुत्र स्नेह जहा तुम करीच पुत्र स्नेह परमरे जत बड़ भाव श्रीकृष्ण चरणी होइले कत होला जो मोते जो स्नेह करुच पुत्र स्नेह कृष्ण चरण हौ ताल परम लाभ हम ये कथा कही कारण से हूँ गोटे सम्बन्ध जहाँ कह नित्य प्रीतिपूर्ण सम्बन्ध से सम्बन्ध जदि न जोड़ ताल निश्चय नरक गति हम कारण तुम समस्त कर्म पाप कर्म हो इंद्र प्रीति अर्थ है निज प्रीति निज सुख निज आनंद विधान अर्थ है पाप कर्म है से तो किए उद्धार करेंगे किए उद्धार करेंगे ना किए उद्धार करेंगे ना पुत्र जदि वैष्णव ही था जदि वैष्णव पुत्र जहात करपरी प्रहलाद महाराज तेल जिते नार कि पात कि हेले सुधा पिता वैष्णव नवेदन कृष्ण कृपा भ हे नृपति हो सदय से जो कृपा प्रार्थना कर मो पिता को उद्धार कर पी उद्धार पाइब नज उद्धार पाइब इटा तो हूँ कथाटा एवं कहुत गुरु न सस्या स्वजन न सस्या पिता न सोसा जननी न सस्या दैव न तस्यान पतिश्च सस्या न मोचेज समुपेत मृत्यु पंचम स्कंद भाद्र कहुची भक्ति पथर उपदेश दे जे समस्थित समुपस्थित मृत्यु रूप संसार रु मोचन कर पारे से गुरु गुरु नुहंती जे स्वजन स्वजन पदवाच्य नुहंती से पिता पिता नुहंती जदि पुत्र को जे भक्ति पथर उपदेश न दे पारे भक्ति पथ को न आनी पारे बा भक्त होवार ट्रेनिंग न दे पारे से पिता पिता नुहंती ତାଙ୍କର ପୁତ୍ରୋତ୍ପତ୍ତି ବିଷୟରେ ଯତ୍ନ କରିବା ଉଚିତ ନୁହେଁ ସେ ଜନନୀ ଜନନୀ ନୁହନ୍ତି ଅର୍ଥାତ୍ ଯେ ସେଇ ଜନନୀର ଗର୍ଭଧାରଣ କର୍ତ୍ତବ୍ୟ ନୁହେଁ ସେ ଯଦି ତାଙ୍କ ସନ୍ତାନକୁ ଭକ୍ତି ପଥର ଉପଦେଶ ନ ଦେଇପାରନ୍ତି ଧ୍ରୁବ ମହାରାଜଙ୍କର କଥା ଦେଖନ୍ତୁ ତାଙ୍କର ଜନନୀ ସୁନୀତି ଦେବୀ ପ୍ରକୃତ ଜନନୀ ଧ୍ରୁବ ପରି ପୁତ୍ର ଜନ୍ମ କରିଥିଲେ ଏବଂ ଧ୍ରୁବ କହିଥାନ୍ ଭଗବାନ ନାରାୟଣଙ୍କର କୃପା ହେଲେ ହବ ଏଇ ଉପଦେଶ ଦେଇଥିଲେ ଭଗବାନ ନାରାୟଣଙ୍କର ଭଜନ କଥା ପାଇଁ ପ୍ରେରଣା ଦେଇଥିଲେ ଧ୍ରୁବ ଏତେ ଭଜନ ପାଇଁ ଯାଇଥିଲେ ଏବଂ ଶେଷରେ ଭଗବାନ ବିଷ୍ଣୁ ତ କହିଥିଲେ ଲୋକ ତିଆରି କରିଛି ଧ୍ରୁବ ଲୋକ ତିଆରି କରିଛି ସେଠିକି ଯିବ ସେଇଠି ବେଶ ଚିରନ୍ତନ ଭାବରେ ଏଇ ଭଜନ କରିବ ମାତାକୁ ସାଙ୍ଗରେ ନେଇକି ଯିବ ମାତାକୁ ନେଲେ ସାଙ୍ଗରେ କହିଲେ ବୈଷ୍ଣବ ପୁତ୍ର ସେ ଏଇଟା କଥାଟା କୁହାହେଇଛି ଦେବତା ଦେବତା ନୁହନ୍ତି ସକଳ ଦେବତା ଜୀବଙ୍କର ସଂସାର ମୋଚନରେ ଯେଉଁ ସକଳ ଦେବତା ଅସମର୍ଥ ସେମାନଙ୍କର ମାନବ ନିକଟରୁ ପୂଜା ଗ୍ରହଣ କରିବା ଉଚିତ ନୁହେଁ ସେଇ ପତି ପତି ନୁହନ୍ତି ତାହାଙ୍କର ପାଣି ଗ୍ରହଣ କରିବା ଉଚିତ ନୁହେଁ ଯେ ତାଙ୍କର ପତ୍ନୀକୁ ଏ ଭକ୍ତି ପଥକୁ ନ ଆଣିପାରିବେ ଏସବୁ କଥା ଅଛି ତେଣୁ ଇଏ ହେଉଛି ଆମର ଶିକ୍ଷା ଭାଗବତରେ ଏସବୁ କଥା କୁହାହେଇଛି ଏଥିରୁ ଆମକୁ ଏଇ ଶିକ୍ଷା ନେବା ପାଇଁ ପଡ଼ିବ ଇଏ ହେଉଛି ବୈଦିକ ଶିକ୍ଷା ବୈଦିକ କଲଚର୍ ବୈଦିକ ସଂସ୍କୃତି ବୈଦିକ ସଭ୍ୟତା ଏ ଟ୍ରେନିଂ ଆମକୁ ଦେବା ପାଇଁ ପଡ଼ିବ ତା ନହେଲେ ଆଜିକାଲି ଟ୍ରେନିଂ ମିଳୁନି ଏ ଦିଆଯାଉନି ତେଣୁ ବିପର୍ଯ୍ୟୟ ସମାଜରେ ବିପର୍ଯ୍ୟୟ ହେଇଛି